ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ମୁମ୍ବାଇ ନ ଓଡ଼ିଶା ନ ପୁଞ୍ଜି ବିନିଯୋଗ ସୁଯୋଗ ଅଧିବେଶନ୍ତି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। କହିଲେ ଓଡ଼ିଶାର ଯୁଆନମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ପର୍ଯ୍ୟଟନକେ ଟଙ୍କାବାର ଲାଗି 75 ବତୀଘରକେ ବିକଶିତ କରାଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ। ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଲ। କୃତକାର୍ଯ୍ୟ ହେଲେ 683 ଜଣ। ଆଉ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ରାଇଜର 3.5 କୋଟି ଲୋକଙ୍କୁ ଯୋଗାଇ ଦିଆଯିବା ସ୍ୱାସ୍ଥ୍ୟ ସେବା। ଏଥର ପୁରା ଖବର। ଓଡ଼ିଶାର ଯୁଆନମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ତାଙ୍କର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜ୍ ମୁମ୍ବାଇନ ଭିନ୍ ଭିନ୍ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇକରି ହୋଇଥିବାର ଓଡ଼ିଶାନେ ବିନିଯୋଗ ସୁଯୋଗ ଅଧିବେଶନଥି ଯୋଗ ଦେଇକରି ଶ୍ରୀ ମାଝି କହିଛନ୍ ଯେ ଓଡ଼ିଶାନ ଶିଳ୍ପ ପ୍ରତିଷ୍ଠା କରିବାର ଲାଗି ତାଙ୍କର ସରକାର ସବୁ ସୁବିଧା ସୁଯୋଗ ଯୋଗାଇଦେବେ। ସେନ୍ତା ଶିଳ୍ପ ସଂସ୍ଥାମାନେ ଭି ଦକ୍ଷ ମାନବ ସମ୍ବଳ ପାଇବେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ପୁଞ୍ଜି ଖଟେଇକରି ଶିଳ୍ପ ପ୍ରତିଷ୍ଠା ଲାଗି ଆମ ରାଜ୍ୟ ଅନୁକୂଳ ପରିବେଶ ଯୋଗାଇଦେବା। ରାଜ୍ୟ ସରକାର ବ୍ୟବସାୟ ଲାଗି ଶାନ୍ତିପୂର୍ଣ୍ଣ ଆଉ ନିରାପଦ ବାତାବରଣ ସୁନିଶ୍ଚିତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଆଇବା ବଛର ଜାନୁଆରୀ 28 ଆଉ 29 ତାରିଖ ଦିନ ହେବାରକେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ 2025 ସାମିଲ ହେବାରକେ ସବୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍। ଦେଶେ ଥିବା 75 ବତୀଘରକେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍। ଆଜି ପୁରୀ ନ ପହିଲା ଥର ଲାଗି ହୋଇଥିବା 2 ଜାତୀୟ ବତୀଘର ମହୋତ୍ସବଥି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଗୋପୀ କହିଛନ୍ ଯେ ଦେଶେ 203 ବତୀଘର ରହିଛି। ସେମାନଙ୍କର ଭିତରୁ 13 ବତୀଘରତି ଲିଫ୍ଟ ବ୍ୟବସ୍ଥା କରାଯିବା। 2032 ଅଲମ୍ପିକ୍କେ ନଜରଥି ରଖିକରି ପର୍ଯ୍ୟଟନ ସାଙ୍ଗେ ସାମିଲ ଥିବା ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଆଉ ଭିଭିଭୂମିର ବିକାଶ କରାଯାଉଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗୋପୀ କହିଛନ୍। ଉତ୍ସବତି ପରିବହନ ଆର୍ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଆର୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ବତୀଘରର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ଭାରତମାଳା ପ୍ରକଳ୍ପଥି ସାରା ଦେଶେ ପର୍ଯ୍ୟଟନର ବିକାଶକେ ନଜରଥି ରଖିକରି 75 ବତୀଘରନ ହୋଟେଲ ରେଷ୍ଟୁରାଣ୍ଟ ପାର୍କ ଆଉ ଅଲଗା ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା କରାଯାଉଛି। ଇତାର ସହିତ ବେଳାଭୂମି ଖେଳର ଭିଲ୍ ବିକାଶ କରାଯାଉଛି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2022 ଫଳାଫଲ ଆଜି ବାହାରିଛି। ଇଥି 683 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଲାଗି ସୁପାରିଶ କରିଛନ୍। ଶ୍ୱେତାଶ୍ରୀ ମହାପାତ୍ର ଇ ଚୟନ ତାଲିକାତି ପ୍ରଥମ ସ୍ଥାନତି ଅଛନ୍। ପହିଲା 10 ଜଣ ପ୍ରାର୍ଥୀଙ୍କ ଭିତରେ 5 ଜଣ ମହିଳା ପ୍ରାର୍ଥିନୀ ଅଛନ୍। ଚୟନ ତାଲିକାତି ଅଣସଂରକ୍ଷିତ ବର୍ଗଥି 387, ସାମାଜିକ ଆଉ ପଛୁଆ ବର୍ଗଥି 71, ଅନୁସୂଚିତ ଜାତି ବର୍ଗଥି 99, ଅନୁସୂଚିତ ଜନଜାତି ବର୍ଗଥି 136, ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗଥି 14, କ୍ରୀଡ଼ାବିତ୍ ବର୍ଗଥି ଜଣେ ଆଉ ଶାରୀରିକ ଅକ୍ଷମ ବର୍ଗଥି 23 ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି। ଚୟନ ତାଲିକାଥି ମୋଟ 258 ଜଣ ମହିଳା ପ୍ରାର୍ଥିନୀଙ୍କୁ ସୁପାରିଶ କରାଯାଇଥିବାର ଓପିଏସ୍ସି ସୂତ୍ରରୁ ଜଣାପଡ଼ିଛି। ଇତାର ସମ୍ପୂର୍ଣ୍ଣ ତାଲିକା ଓଡ଼ିଶା ଲୋକସେବା ଆୟୋଗର ୱେବ୍ସାଇଟ୍ www.opsc.gov.in ମିଳିପାରୁଛି। କୋଇଲାନଗରୀ ତାଲଚେର ସାଙ୍ଗେ ଧାମରା ଆର୍ ପାରାଦୀପ ବନ୍ଦରକେ ଜଳପଥଥି ସଂଯୋଗ କରାଯିବା ବୋଲି ବାଣିଜ୍ୟ ଆଉ ପରିବହନ ସଚିବ ଉଷା ପାଢ଼ୀ କହିଛନ୍। ଉତ୍କଲ ଚେମ୍ବର ଅଫ୍ କମର୍ସ ତରଫୁ ହୋଇଥିବା ଅନ୍ତର୍ଦେଶୀୟ ଜଳପଥଥି ସବୁଜ ଜ୍ଞାନକୌଶଳର ବ୍ୟବହାର ବାବଦେ ଦୁଇଦିନିଆ କର୍ମଶାଳାଥି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ ଇଟା କହିଛନ୍। 5 ଜାତୀୟ ଜଳପଥ ଅଧୀନତି ଇ କାମ ପ୍ରାରମ୍ଭିକ ସ୍ତରତି ରହିଛେ ଆଉ କେନ୍ଦ୍ର ସରକାରଙ୍କର ଇନ୍ଲ୍ୟାଣ୍ଡ ୱାଟର ଅଥରିଟି ଅଫ୍ ଇଣ୍ଡିଆ ଆର୍ ରାଜ୍ୟ ସରକାର ମିଶିକରି ଇ କାମ କରୁଛନ୍ ବୋଲି ସେ କହିଛନ୍। ଲାଗି ଜଳପଥି ଦକ୍ଷ ଉପାୟଥି ଏକକାଳୀନ ଅତ୍କା ଜିନିଷ ପରିବହନ ହୋଇପାରବା। ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀଥି ଜାତୀୟ ଜଳପଥ ଲାଗି ଆଇଆଇଟି ମାଡ୍ରାସ୍ ମାଷ୍ଟର ପ୍ଲାନ୍ ତିଆରି କରୁଛି। 5 ଜାତୀୟ ଜଳପଥ ପହିଲା ଖେପ ତାଲଚେରନୁ ମଙ୍ଗଲଗଡ଼ି ଦେଇକରି ଧାମରା ଆଉ ଧାମରାନୁ ପାରାଦୀପକେ ସଂଯୋଗ କରାଯିବା, ପଛେ ଧାମରାନୁ ହଲଦିଆକେ ଯୋଡ଼ାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲାଙ୍କ ସାଙ୍ଗେ ଆଲୋଚନା କରିଛନ୍। ସାମାଜିକ ଗଣମାଧ୍ୟମଥି ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ଯେ ମୁମ୍ବାଇନ ହୋଇଥିବା ନିବେଶକ ସମ୍ମିଳନୀଥି ଶ୍ରୀ ବିର୍ଲାଙ୍କ ସାଙ୍ଗେ ଆଲୋଚନା ସଫଳ ହୋଇଛି। ଓଡ଼ିଶାର ଉନ୍ନତି ଆର୍ ବିକାଶ କ୍ଷେତ୍ରଥି ଆଦିତ୍ୟ ବିର୍ଲା ଗ୍ରୁପ୍ ସହଯୋଗ କରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମୀକ୍ଷା ବୈଠକଟି ଯୋଗ ଦେଇଥିଲେ। ବୈଠକଟି ସେ ସ୍ୱାସ୍ଥ୍ୟକେନ୍ଦ୍ରର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଭଲ ଚିକିତ୍ସା ଦେବାର ଆମର ସରକାରଙ୍କର ପ୍ରାଥମିକତା ଆଏ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ନ ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ପାରାମେଡିକାଲ ଆର୍ ନର୍ସ ପଦବୀ ପୂରଣ ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷା ଲାଗି ସରକାର ଯତ୍ନବାନ ଆନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ଇ ଆର୍ଥିକ ବଛର ଶେଷ ତକ୍ ଆୟୁଷ୍ମାନ ଭାରତ ଲାଗୁ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସରକାର ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରବାରକେ କାମମୂଲ କରିଛନ୍। ଇତି ଲୁକେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ। ସେ କହିଛନ୍ ଯେ ଆୟୁଷ୍ମାନ ଭାରତ ସାଙ୍ଗେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସମାନ ଭାବେ ଚାଲୁ ରହିବା। ଦୁଇ ଯୋଜନା ଲାଗି ଅଲଗା ଅଲଗା କାର୍ଡ ନାହିଁ ହୁଏ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍। ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ଲାଗି ଗୋଟିଏ କାର୍ଡ ମିଳିବା, ଇତି ପରିବାରର ସଭେ ଚିକିତ୍ସା ସୁବିଧା ପାଇବେ। ପହିଲା କ୍ଷେପେ ରାଜ୍ୟର 1 କୋଟି ପରିବାରର ପାଖାପାଖି 3 କୋଟି 50 ଲକ୍ଷ ଲୋକ ଆୟୁଷ୍ମାନ ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ସାମିଲ କରାଯିବା। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାଥି ଏତ୍କେ 70 ନୁ 80 ବୟସର ଲୋକେ ଲାଭ ପାଇବେ। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାଥି ହିତାଧିକାରୀମାନେ ରାଜ୍ୟ ବାହାରେ ବି ଚିକିତ୍ସା ସୁବିଧା ପାଇପାରିବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସନ୍ନ ପ୍ରକଳ୍ପସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୀନା କୁମାରୀ ଅଗ୍ରୱାଲଙ୍କ ନେତୃତ୍ୱରେ ଗୋଟିଏ ଶୋଭାଯାତ୍ରା ଖଡ଼ିଆଲ ଆଜାଦ ଚୌକଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ତକ ଯାଇଥିଲା। ଇତାର ଛଡ଼ା ଗୋଟିଏ ସଭାତି ସିଆନ ସୁଜନମାନେ ଯୋଗ ଦେଇକରି ବେଟି ବଚାଓ ବେଟି ପଢ଼ାଓ ବିଷୟ ବୁଝାଇଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଭିତରେ ହୋଇଥିବା ପ୍ରତିଯୋଗିତାଟି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାର ଭିନ୍ ଭିନ୍ ବିଭାଗ ତରଫ ନୂଆକରି ତିଆରି ହୋଇଥିବାର ଘରମାନ ନେବାର ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି। 23ଟା ବିଭାଗର ଘରମାନଙ୍କେ ହସ୍ତାନ୍ତର କରବାର ଲାଗି ଜିଲ୍ଲାପାଳ ଶ୍ରୀ ସାହୁ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଇତି ଆଲୋଚନା କରିକି ସେଥିର୍ଲାଗି ଥିବା ଭିନ୍ ଭିନ୍ ସମସ୍ୟାର ସମାଧାନ କରାଯିବା ବୋଲି କହିଛନ୍। ରାସ୍ତା ଆର୍ ଗୃହ ବିଭାଗର ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ଏସ୍ପି ଅନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଆର୍ଟିଓ କେଶବ ଚନ୍ଦ୍ର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ପ୍ରମୁଖଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୋନପୁରର ପ୍ରସିଦ୍ଧ କଇଁଫୁଲ ଯାତ୍ରା ଆଇଜ ହୋଇଯାଇଛି। କଇଁଫୁଲ ଠାକୁରାଣୀ ପୀଠନ ଦେବୀଙ୍କୁ ପ୍ରାଚୀନ ଧୁନକେଲ ବାଜା ଆର୍ ଗୀତି ଆବାହନ କରାଯାଇକରି ଯାତ୍ରା ଜାଗାକେ ସାଂସ୍କୃତିକ ଶୋଭାଯାତ୍ରାଥି ନିଆଯାଇଥିଲା। ସେନ କଇଁଫୁଲତି ସଜାଯାଇଥିବାର ଦୁଲିଥି ଝୁଲାଯାଇଥିଲା। ଇତାର ସହିତ ହଜାର ହଜାର ଭକ୍ତ ଶୀତଳା ଦେବୀଙ୍କର ପୂଜା ସହିତ ବରୁଆମାନଙ୍କର କଇଁଫୁଲ ଦୁଲିଥି ନାଚବାର ଦୃଶ୍ୟ ଦେଖିଛନ୍। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମ୍ପାଣିଠାରେ ବୁଢ଼ାରଜା ଦେବଙ୍କର ଦଶହରା କାର୍ତ୍ତିକ ମାସର ପହିଲା ଶନିବାର ଦିନ ପାଳିତ ହୋଇଯାଇଛି। ସାରା ଜିଲ୍ଲାନ ଦଶହରା ମାସେ ଦେବୀପୀଠମାନଙ୍କେ ଦେବୀମାନଙ୍କର ଦଶହରା ପର୍ବ ପାଳିତ ହେଉଥିବାର ବେଳେ କାର୍ତ୍ତିକ ମାସେ ଇନ ଦଶହରା ଉତ୍ସବ ପାଳିଥିସି। ଆଦିବାସୀ ପରମ୍ପରା ଅନୁସାରେ ଗୋଟିଏ ବିରାଟ ଲାଠିଯାତ୍ରା ପୂଜାରୀଙ୍କର ଘରୁ ଶୋଭାଯାତ୍ରାଟି ବାହାରିକରି ବୁଢ଼ାରଜା ମନ୍ଦିରକେ ପହଞ୍ଚିଥିଲା। ଶୋଭାଯାତ୍ରାଟି ଭିନ୍ ଭିନ୍ ଗାଁନୁ ଅନେକ ଦେବାଦେବୀଙ୍କର ଲାଠି ସହିତ ଲୋକନୃତ୍ୟ ଘଣ୍ଟ ଦଲ ଶୋଭାଯାତ୍ରାଟି ସାମିଲ ହୋଇକରି ମନ୍ଦିରକେ ଯାଇଥିଲେ। ମନ୍ଦିରକେ ପହଞ୍ଚିବାରୁ ଲାଠିମାନଙ୍କୁ ସେନୁ ସ୍ୱାଗତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟନାର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର 9 କ୍ଲାସର ଜଣେ ଦକ୍ଷ ଆଥଲେଟ୍ ମୁକେଶ ମହାନନ୍ଦ କେଭିଏସ୍ ଜାତୀୟ ପ୍ରତିଯୋଗିତାଟି 3ଟା ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିଛନ୍। ତାଙ୍କର ଏହି ସଫଳତା ଉତ୍ତରୁ ତାଙ୍କୁ ରାଞ୍ଚି ନ ହେବାର୍କେ ଥିବା ସ୍କୁଲ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଲାଗି ବଛାଯାଇଛି। କଟକର ବାରବାଟୀ ଷ୍ଟାଡିୟମ୍ନ ଓଡ଼ିଶା ଆର୍ ଜାମ୍ମୁ କାଶ୍ମୀର ଭିତରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍ର 2 ନମ୍ବର ଦିନର ଶେଷ ତକ୍ ଓଡ଼ିଶା ଦଲ 5ଟା ୱିକେଟ୍ ହରେଇକରି 198 ରନ୍ କରିଛି। ଓଡ଼ିଶା ଦଲ ତରଫୁ ଗୋବିନ୍ଦ ପୋଦାର ସବୁନୁ ଜହ 87 ରନ୍ କରିକରି ନଟ୍ ଆଉଟ୍ ଅଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ଜାମ୍ମୁ କାଶ୍ମୀର ଦଲ ପହିଲା ବ୍ୟାଟିଂ କରିକରି ସବୁ ୱିକେଟ୍ ହରେଇକରି 270 ରନ୍ କରିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକର ବାଦି ଗ୍ରାମ ପଞ୍ଚାୟତଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରନ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେବାର ଉତ୍ସବ ହୋଇଯାଇଛି। 12 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। ମୁମ୍ବାଇ ନ ଓଡ଼ିଶା ନ ପୁଞ୍ଜି ବିନିଯୋଗ ସୁଯୋଗ ଅଧିବେଶନତି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାର ଯୁଆନମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ପର୍ଯ୍ୟଟନକେ ତହକାବାର ଲାଗି 75ଟା ବତୀଘରକେ ବିକଶିତ କରାଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଲ, କୃତକାର୍ଯ୍ୟ ହେଲେ 683 ଜଣ। ଆଉ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ରାଜ୍ୟର 3.5 କୋଟି ଲୋକଙ୍କୁ ଯୋଗାଇ ଦିଆଯିବା ସ୍ୱାସ୍ଥ୍ୟସେବା। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।